ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିଧାନସଭା ବଜେଟ୍ ଅଧିବେଶନ ଥି ଆଜି ଉପସ୍ଥାପିତ ହେଲା ସ୍ୱାସ୍ଥ୍ୟ ବିଭାଗର 22,000 କୋଟି ନୁ ଅଧିକା ଟଙ୍କାର ଖର୍ଚ୍ଚା ଦାବି। ରାଜ୍ୟର ସ୍କୁଲମାନଙ୍କେ April 2 ନୁ ହେବା ସକାଳ ପଢ଼ା କହିଲେ ରାଜସ୍ୱ ମନ୍ତ୍ରୀ। ବିଶ୍ୱ ଅଡିଓ ଭିଜୁଆଲ ଆଉ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ ଲାଗି ଆଇବାକାଲ ଭୁବନେଶ୍ୱରନ ହେବା କର୍ମଶାଳା। ଆଉ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ ପରୀକ୍ଷାର ଖାତା ଦେଖା ଆଇଷ୍ଠାନୁ ହେଲା ମୂଲ। ଏଥର ପୁରା ଖବର। ବିଧାନସଭା ବଜେଟ୍ ଅଧିବେଶନର 2 ଖେପର 8 ଦିନେ ଆଜି ବିରୋଧୀ କଂଗ୍ରେସ ସଦସ୍ୟମାନଙ୍କର କିର୍ଲା ଗଗା ଲାଗି ବାଚସ୍ପତି ସୁରମା ପାଢ଼ୀ ଗୃହକେ 2 ମୁଲତବୀ ଘୋଷଣା କରିଥିଲେ। ଆଜି ସକାଳୁ ପ୍ରଶ୍ନକାଳ ମୂଲ ହେଉନସାର କଂଗ୍ରେସ ବିଧାୟକମାନେ ରାଜ୍ୟ ମହିଳାମାନଙ୍କର ସୁରକ୍ଷା ଲାଗି ବିଧାନସଭା ଗୃହ କମିଟି ଗଠନ ଦାବି କରିକି ଗୃହ ମଝାନ ହୋହଲ୍ଲା କରିଥିଲେ। କିର୍ଲା ଗଗା ଭିତରେ ଖାଲି 7 ଲାଗି ଗୃହ ଚାଲିଥିଲା। ଆଉ 10:35 ନୁ ମଧ୍ୟାହ୍ନ 12 ତକ ବାଚସ୍ପତି ଗୃହକେ ମୁଲତବୀ ଘୋଷଣା କରିଥିଲେ। 12 ଗୃହକାର୍ଯ୍ୟ ମୂଲ ହେଲା ଉତ୍ତରୁ ଫେର୍ ସମାନ ସ୍ଥିତି ଲାଗି ରହିବାନୁ ବାଚସ୍ପତି ଉପରବେଲା 4 ତ ଗୃହକେ ମୁଲତବୀ ଘୋଷଣା କରିଥିଲେ। ବିଧାନସଭାନ ଆଜି ଉପରବେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ 2025-26 ଆର୍ଥିକ ବର୍ଷ ଲାଗି ସ୍ୱାସ୍ଥ୍ୟ ବିଭାଗର 22,738,46,43,00,00 ଟଙ୍କାର ଖର୍ଚ୍ଚା ଦାବି ଉପସ୍ଥାପନ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଖର୍ଚ୍ଚା ଦାବି ଉପସ୍ଥାପନ କଲାବେଳକେ କଂଗ୍ରେସ ନେତା ରାମଚନ୍ଦ୍ର କାଡାମ ପ୍ରତିବାଦ କରିଥିଲେ। ଦଳର ଅଲଗା ବିଧାୟକମାନେ ଭିଲ୍ ଇ ସମିଆଥି ନାରୀ ନିର୍ଯାତନା ଆର୍ ଆଇନ ଶୃଙ୍ଖଳା ପ୍ରସଙ୍ଗଥି ଗୃହ କମିଟି ଗଠନ ଲାଗି ଫେର୍ଘାଏ ଦାବି କରିକି ଗୃହତ୍ୟାଗ କରିଥିଲେ। ବିଜେଡି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସ୍ୱାସ୍ଥ୍ୟ ବିଭାଗ ଖର୍ଚ୍ଚା ଦାବି ଉପରେ ଆଲୋଚନା କରବାରକେ ଉପବାଚସ୍ପତି ଅନୁମତି ଦେଇଥିଲେ। ରାଜ୍ୟ 9,05,000 ଭାଗଚାଷୀ ଅଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ବିଧାନସଭାନ ଗୋଟେ ପ୍ରଶ୍ନର ଉତ୍ତର ରଖିକରି ଉପମୁଖ୍ୟମନ୍ତ୍ରୀ କହିଛନ୍, 2015-16 ଗନ୍ତି ଅନୁସାରେ ଚାଷୀମାନଙ୍କୁ ସଶକ୍ତ ଆର୍ ତହକାବାର ଲାଗି ରାଜ୍ୟ ସରକାର 39 ଯୋଜନା ଆଣିଛନ୍। ଇ ଯୋଜନାମାନଙ୍କର ଜରିଏ ଭାଗଚାଷୀମାନଙ୍କୁ କୃଷି ଋଣ ଭିନ୍ ଭିନ୍ କିସମର ବିହନ ସାର ଯନ୍ତ୍ରପାତି ରିହାତି ଦରଥି ଯୋଗାଇ ଦେଇଛନ୍। ବଳରାମ ଯୋଜନାଥି ଭାଗଚାଷୀମାନଙ୍କୁ ସରକାର ସାହାଯ୍ୟ କରୁଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ସେନ୍ତା ବିଧାୟକ ରାଜା ସ୍ୱାଇଁଙ୍କର ଗୋଟେ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଥି ଏପତକ 93,367 ଛନ୍ ପଞ୍ଜିକୃତ ହୋଇସାରିଥିଲା ବେଲ୍କେ 2,740 ଛନ୍ ହିତାଧିକାରୀ ସୁବିଧା ପାଇସାରିଲେନ। ରାଜ୍ୟ ଏପତକ 97,55,442 ରାସନ କାର୍ଡ ଜରିଏ 3,30,28,880 ଜନ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ପାଉଛନ୍ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ବିଧାନସଭାନ ଆଜି ଇ ବାବଦ ଗୋଟେ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍, ଏପତକ ରାଜ୍ୟ 23,138 ଜନ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇ ସାରିଲେନ। ରାସନ କାର୍ଡ ଫେରାଇଥିବା ପରିବାର ସଂଖ୍ୟା 87,844 ଥିବାର ବେଲ୍କେ ଏପତକ 4,08,107 ଭୂତ କାର୍ଡକେ ବାଦ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ରାଜ୍ୟ ମୋଟ 133 ଶୀତଳ ଭଣ୍ଡାର ଅଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଆଜି ବିଧାନସଭାନ କହିଛନ୍। ବିଧାୟକ ଗଣେଶ୍ୱର ବେହେରାଙ୍କର ଉତ୍ତର ଥି ମନ୍ତ୍ରୀ କହିଛନ୍, ମୋଟ ଶୀତଳ ଭଣ୍ଡାର ଭିତରୁ 98 ଇହାଦେ ଅଚଳ ଅଛି। 22 ସରକାରୀ ଶୀତଳ ଭଣ୍ଡାର ଭିତରୁ 18 ସମବାୟ ଶୀତଳ ଭଣ୍ଡାର ଆଉ 4 ଉଦ୍ୟାନ କୃଷି ବିଭାଗର ବୋଲି ମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ କିଛି ସମୟ ଉତ୍ତରୁ ଭୁବନେଶ୍ୱର ଜନତା ମଇଦାନଠାରେ 19 ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାକେ ଉଦ୍ଘାଟନ କରିବେ। ଉଦ୍ଘାଟନୀ ସମାରୋହଥି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିବେ। March 31 ତକ ହେବାର୍କେ ଥିବା ଇ ମେଳା ଫି ଦିନ ଉପରବେଲା 3 ରାତି 10 ତକ ଚାଲ୍ବା। ମେଳାଥି 650 ଅଧିକା ଷ୍ଟଲ୍ ରହିଛେ। ରାଜ୍ୟ ବଢ଼ତି ଖରାକେ ନଜରଠି ରଖିକରି ଆଇବା ମାସ 2 ନୁ ସ୍କୁଲମାନଙ୍କେ ସକାଳ ପଢ଼ା ହେବା ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍।
April 2 ସକାଳୁଆ ସ୍କୁଲ ଆରମ୍ଭ ହୋଇଯିବ। ଆଙ୍ଗନବାଡ଼ି କେନ୍ଦ୍ର ଅଛି, ଯେଉଁଥିରେ ଛୋଟ ଛୋଟ ଛୁଆମାନେ ଆସିଥାନ୍ତି, ସେମାନଙ୍କର ସମୟକୁ ମଧ୍ୟ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ସକାଳ 7-9 ଇଏ ଭିତରେ ଆଙ୍ଗନବାଡ଼ି କେନ୍ଦ୍ର ମାନେ ଚାଲିବ। ଯଦି ତାପମାତ୍ରା ଆହୁରି ଅଧିକ ପରିଲକ୍ଷିତ ହୁଏ ତାହେଲେ ଜିଲ୍ଲାପାଳମାନେ ଆଙ୍ଗନବାଡ଼ି କେନ୍ଦ୍ରକୁ ଆସିବାଟାକୁ ବନ୍ଦ କରିକରି ଛୁଆମାନଙ୍କର ଯେଉଁ ଖାଦ୍ୟର ବ୍ୟବସ୍ଥା ଅଛି ତାକୁ ହୋମ୍ ଡେଲିଭରି କରିବା ପାଇଁ ମଧ୍ୟ ଆମେ ନିର୍ଦ୍ଦେଶ ଦେଇଛୁ।
ସେନ୍ତା ଦିନ 11 ନୁ ଉପରବେଲା 3 ତକ ଶ୍ରମିକମାନଙ୍କର କାମ ବନ୍ଦ ରହିବା। ନିୟମ ଖିଲାପ କଲେ ମାଲିକମାନଙ୍କର ବିରୋଧ ନ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଶୂନ୍ୟ ମୃତ୍ୟୁ ଉପରେ ଖାସ୍ ଧ୍ୟାନ ଦେଇକରି ରାସ୍ତାଘାଟେ ଛାଏର ଲାଗି ମଡ଼ୁଆ ମରାଯିବା। କେନ୍ସି ଜାଗାନ ଅଘୋଷିତ ବିଜୁଳି କାଟ ଭିଲ୍ ନାଇଁ କରାଯାଏ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ଖରାଦିନେ ରାଜ୍ୟର ଜଙ୍ଗଲମାନଙ୍କୁ ଜୁଏନୁ ବଞ୍ଚବାର୍ ଲାଗି ଜିଲ୍ଲାସ୍ତରଥି ଖାସ୍ ଯୋଜନାମାନ ହାତକି ନିଆଯାଇଛି ବୋଲି ରାଜ୍ୟ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ ବିଧାନସଭାର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ ସବୁ ବନଖଣ୍ଡନ ଜଙ୍ଗଲ ବିଭାଗର ନିଆଲିଭା ବାହିନୀକି ସଚେତନ କରାଯାଇକରି ମକ୍ଡ୍ରିଲ୍ କରାଯାଉଛି ସେନ୍ତା ଜଙ୍ଗଲ ବିଭାଗର ଅଧିକାରୀମାନେ ଓଏଫ୍ଏସ୍ଏମ୍ ମୋବାଇଲ୍ ଆପ୍ ଜରି ଜଙ୍ଗଲର ଜୁଏକେ ଆୟତ୍ତ କରବାର୍ଥି ଲାଗିଛନ୍ ବୋଲି ମନ୍ତ୍ରୀ କହିଛନ୍ ସେ ଆହୁରି କହିଛନ୍ ଜଙ୍ଗଲ ଜୁଏ ଉପରେ ନଜର ରଖବାର୍କେ ରାଜ୍ୟ ବନ ବିଭାଗ ମୁଖ୍ୟାଳୟ ଆର୍ ବନଖଣ୍ଡ ମୁଖ୍ୟାଳୟମାନଙ୍କେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାମ କରୁଛେ ସିମ୍ଲିପାଲ୍ ଜଙ୍ଗଲନ ଜୁଏର ପ୍ରଭାବକେ ମନିଟର କରବାର୍ ଲାଗି କୃତ୍ରିମ ବୁଦ୍ଧିମତା ଏଆଇ କ୍ୟାମେରା ଲଗାଯାଇଛି ବୋଲି ମନ୍ତ୍ରୀ କହିଛନ୍ ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ମୁମ୍ବାଇନ ହେବାର୍କେ ଥିବା ବିଶ୍ୱ ଅଡିଓ ଭିଜୁଆଲ୍ ଆଉ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ ଲାଗି ଆଇବାକାଲ ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଗୋଟିଏ କର୍ମଶାଳା ଆୟୋଜନ କରାଯାଉଛି କର୍ମଶାଳାକେ କେନ୍ଦ୍ର ଦକ୍ଷତା ବିକାଶ ଆଉ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଉଦ୍ଘାଟନ କରିବେ ଉପରବେଳା 2 ବଜେ ହେବାର୍କେ ଥିବା ଏହି କର୍ମଶାଳାଥି ଉଦ୍ୟୋଗୀମାନଙ୍କର ଅଭିବୃଦ୍ଧିକେ ପ୍ରୋହାହନ ଦେବା ଆର୍ଥିକ ବୃଦ୍ଧି ଅନ୍ତର୍ଭୁକ୍ତିକରଣ ଡିଜିଟାଲ୍ ଦକ୍ଷତା ବାଗିର୍ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା ହେବା ବୋଲି ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ତରଫ ଜଣାପଡ଼ିଛି ଇନ ଜଣାଇ ଦିଆଯାଇପାରେ ଯେ ୱେବ୍ସ ହେଉଛେ ଗୋଟିଏ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଯେନ୍ଟାକି ସବୁ ଗଣମାଧ୍ୟମ ଆଉ ମନୋରଞ୍ଜନ କ୍ଷେତ୍ରକେ ଏକଠାନିଆ କରିକି ମେ ମାସର 1 ତାରିଖରୁ 4 ତାରିଖ ତକ ଶିଖର ସମ୍ମିଳନୀ କରାଯିବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜବାର ବାବଦେ ହୋଇଥିବା ନ୍ୟାୟିକ ତଦନ୍ତ ରିପୋର୍ଟ ସର୍ବଜନୀନ କରବାର୍ ଲାଗି ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ସ୍ୱଷ୍ଟୀକରଣ ମାଗିଛନ୍ ଇ ବାବଦ ଗୋଟିଏ ଜନସ୍ୱାର୍ଥ ମାମଲାର ଶୁଣାଣି କରିକି ହାଇକୋର୍ଟ ସ୍ୱଷ୍ଟୀକରଣ ମାଗିଛନ୍ ରାଜ୍ୟ ସରକାରଙ୍କର ମହିଳା ସଶକ୍ତିକରଣ ଯୋଜନା ସୁଭଦ୍ରା 2 ନମ୍ବର କିସ୍ତିର ବାଦ ପଡ଼ିଥିବା 1 ଲକ୍ଷ ହିତାଧିକାରୀ ମହିଳା କେନ୍ କାରଣରୁ 5,000 ଟଙ୍କା ନାଇ ପାଇପାରି ସେ ବାବଦେ ଯାଞ୍ଚ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ ଗଣମାଧ୍ୟମକୁ ସୂଚନା ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍
ପ୍ରଥମ କିସ୍ତି ଯିଏ ପାଇଥିଲେ ଇଏ ଦ୍ୱିତୀୟ କିସ୍ତି ଆସିଲା ବେଳେ ପ୍ରଥମ କିସ୍ତି ବେଳେ ତାଙ୍କ ପାଖେ ରେସନ କାର୍ଡ ଥିଲା ଦ୍ୱିତୀୟ କିସ୍ତିକୁ ଆସିଲା ବେଳେ ସେମାନେ ଆୟ ବର୍ଗ ଅଧିକ ଦେଖେଇ ରେସନ କାର୍ଡ ସରେଣ୍ଡର କରିଛନ୍ତି ସେ କାରଣରୁ ଲକ୍ଷେ ମହିଳାଙ୍କୁ ଏଭଳି ଅସୁବିଧା ଭୋଗ କରିବାକୁ ପଡିଛି କେଉଁମାନେ ଆ ଭିତରେ ଗାଡି କିଣି ଦେଇଛନ୍ତି କେଉଁମାନେ 5 ଏକର ଜମି ନଥିଲା କିନ୍ତୁ ଧାନ ମଣ୍ଡିରେ ତାଠୁ ଅଧିକ ଦେଇଦେଇଛନ୍ତି ଇଏ ଯୋଉ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ ହେଇଛି ସେ କାରଣରୁ ବନ୍ଦ ସେ ଲକ୍ଷେ ଲୋକଙ୍କର ରିଭ୍ୟୁ ଚାଲିଛି 31 ପରେ ଏମାନେ ଯେତେବେଳେ ଏଲିଜିବୁଲ ଯଦି କିଏ ଥିବେ ଏମାନେ ଯେତେବେଳେ ରକ୍ଷାବନ୍ଧନ କିସ୍ତି ଦିଆଯିବ ତାଙ୍କୁ ଡବଲ କିସ୍ତି ଦିଆଯିବ
ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ପରୀକ୍ଷାର ଇ ବଛର ଖାତା ଦେଖା 51 ପରୀକ୍ଷା କେନ୍ଦ୍ରନ ଆଷ୍ଟ୍ରନୋମୁଲ ହୋଇଛି ଖାତା ଦେଖା ଲାଗି 11,800 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ ଭିନ୍ ଭିନ୍ ଜିଲ୍ଲାନ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଖାତା ଦେଖା ବ୍ୟବସ୍ଥାକେ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ ଫି ଦିନ ଖାତା ଦେଖା ଉତ୍ରୁ ଅନ୍ଲାଇନ୍ଥି ଅପ୍ଲୋଡ଼ କରାଯାଉଛି ସେନ୍ତା 12 ଦିନ ଭିତରେ ଖାତା ଦେଖା ସେସ୍ କରବାର୍କେ ବୋର୍ଡ ତରଫ ସମୟ ଧାରିଜ କରାଯାଇଛି ମେ ମାସ ପହିଲା ହପ୍ତାଥି ପରୀକ୍ଷା ଫଲ ବାହାର କରବାର୍ ଲାଗି ବୋର୍ଡ ତରଫ ଲକ୍ଷ୍ୟ ରଖାଯାଇଛି ଇ ବଛର ପାଖାପାଖି 5,22,000ରୁ ଅଧିକା ଛାତ୍ରଛାତ୍ରୀ 313 କେନ୍ଦ୍ରନ ମେଟ୍ରିକ୍ ପରୀକ୍ଷା ଦେଇଥିଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫ ଲୋକତତ୍ୱ ଆର୍ ଅନୁବାଦ ତତ୍ତ୍ୱ ବିଷୟଥି ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି ବିଶ୍ୱବିଦ୍ୟାଳୟ କୁଳପତି ଡକ୍ଟର ନିବେଦିତା ନାଥଙ୍କର ସଭାପତିତ୍ୱଥି ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଆର୍ ମୁଖ୍ୟ ବକ୍ତା ଭାବେ ଡକ୍ଟର ଦ୍ୱାରିକାନାଥ ନାୟକ ଯୋଗ ଦେଇଥିଲେ ବୌଦ୍ଧ ଜିଲ୍ଲାର ତାପମାତ୍ରା ଗଲା କିଛି ଦିନ ହେଲା ରାଜ୍ୟ ଆର୍ ଦେଶେ ସବୁନୁ ଜହ ରହୁଛି ଇତାକେ ନଜରଥି ରଖିକରି ଜିଲ୍ଲାର ସବୁ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ସଜାଗ ରହିବାର ସହିତ ଜନଜୀବନର କେହନି କ୍ଷତି ଯେନ୍ତା ନାହିଁ ହେବା ସେଥିଲାଗି ତୟାର ରହିବାର୍କେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାଥି ଗ୍ରୀଷ୍ମଲହରୀ ମୁକାବିଲା ବାବଦ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି ଭିନ୍ ଭିନ୍ ଜାଗାନ ଜଲଛତର ଖୋଲ୍ବା ନଲକୁଆମାନଙ୍କର ମରାମତି କାର୍ଯ୍ୟାଳୟମାନଙ୍କେ ପିଇବାର ପାଏନ୍ ଆର୍ ଛାଏର ବ୍ୟବସ୍ଥା କରବାର୍ ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ ସେନ୍ତା ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ସକାଳର 7:30-9:30 ବଜେ ତକ ଖୋଲା ରଖବାର ଆର୍ ଦରକାର ହେଲେ ଅଙ୍ଗନବାଡ଼ି ଛୁଆମାନଙ୍କୁ ଘରେ ଯାଇକି ରନ୍ଧା ଖାଇବା ଦରବ ଦିଆଯିବା ଜିଲ୍ଲାର ସବୁ ବ୍ଲକ୍ନ କଣ୍ଟ୍ରୋଲ ରୁମ୍ ବିଲ୍ ଖୋଲାଯିବା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ ରାଜ୍ୟର ବଡ଼ଭାଗୀ ଜିଲ୍ଲାନ ଆଇଷ୍ଠାନୁ ଆଇବା 5 ଦିନ ତକ ଘଡ଼ଘଡ଼ି ସହିତ ଧୁକାଗଡ଼ି ଆର୍ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ସୂଚନା ଦିଆଯାଇଛି ଆଇବା 24 ଘଣ୍ଟା ଭିତରେ 7ଟା ଜିଲ୍ଲାନ ଘଡ଼ଘଡ଼ି ଆର୍ ବର୍ଷାକେ ନେଇକରି ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ସେଆଡ଼େ ଆଇବା 2 ଦିନ ତକ ତାପମାତ୍ରାଥି କିଛି ଖାସ୍ ପରିବର୍ତ୍ତନ ନାହିଁ ହୁଏ ତାର୍ ଉତ୍ରୁ 3-5 ଡିଗ୍ରୀ ତକ ତାପମାତ୍ରା କମ୍ବା ବୋଲି ପାଣିପାଗ କେନ୍ଦ୍ର କହିଛି 41.1 ଡିଗ୍ରୀ ତାପମାତ୍ରା ସହିତ ଆଜି ବଲାଙ୍ଗୀର ଜିଲ୍ଲା ରାଜ୍ୟର ସବୁନୁ ତତ୍ଲା ସହର ହୋଇଛି ସେସେ ମୁଖ୍ୟ ଖବର ଫେରିଥାଏ। ବିଧାନସଭା ବଜେଟ୍ ଅଧିବେଶନଟି ଆଜି ଉପସ୍ଥାପିତ ହେଲା। ସ୍ୱାସ୍ଥ୍ୟ ବିଭାଗର 22,000 କୋଟିନୁ ଅଧିକା ଟଙ୍କାର ଖର୍ଚ୍ଚା ଦାବି। ରାଜ୍ୟ ସ୍କୁଲମାନଙ୍କେ April 2 ହେବା ସକାଳ ପଡ଼ା କହିଲେ ରାଜସ୍ୱ ମନ୍ତ୍ରୀ ଆଉର। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ପରୀକ୍ଷାର ଖାତା ଦେଖା ଆଇଷ୍ଠାନୁ ହେଲା ମୂଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।